ओम शांति। 14 अक्टूबर 2025 मसीहार मधुर महावाक्य। मिठे बच्चे, एही पुरुषोत्तम संगम जुग कल्याणकारी जुग अटे। एही जुगरे ही तुमे कनिष्ठरु उत्तम पुरुष हेउछो एवं विश्व परिवर्तन हेउछि। प्रश्न, एही ज्ञान मार्गरे केऊ कथा भाविबा द्वारा बा कहिबा द्वारा कदापि उन्नति होई पारिबो नाही। उत्तर, जदि ड्रामा रे थिबो तेबे पुरुषार्थ करिबी, ड्रामा कराइले जाय करिबी। एही भली भाबुथिबा बा कहुथिबा पिलामानंकर कदापि उन्नति होई पारिबो नाही। एपरि कहिबा ही भूल अटे। तुमे जानिछो एबे आमे जेऊ पुरुषार्थ करूछो ताहा मध्य ड्रामा रे निर्धार्य रहिछि। तेणु पुरुषार्थ करिबा को ही पड़िब। गीत, यह कहानी है दुए और तूफान की। ओम शांति। एहा हेउछि कलिजुगी पुरुष मनुष्य मानंकर गीत, किंतु एहार अर्थ को सेमाने जानी नहंती। ए कथा तुमे जानी छो, एबे तुमे हेलो पुरुषोत्तम संगम जुगी। संगम जुग सहित पुरुषोत्तम मध्य लेखिबा दरकार। पिला मानंकर ज्ञानर पॉइंट मने न रहिबा कारणरो ए भली प्रकारर अक्षर लेखिबा को भूली जाउछंती। एहा ही हेउछि मुख्य कथा। एहार अर्थ को मध्य तुमे ही बुझी पारिबो। पुरुषोत्तम मास मध्य रहिछि। एहा पुणि हेउछि पुरुषोत्तम संगम जुग। एही संगमर मध्य एक पर्व रहिछि। एही पर्व सबुठारु श्रेष्ठ अटे। तुमे जानिछो एबे आमे पुरुषोत्तम हेबाको जाउछो। उत्तमर उत्तम पुरुष, उच्चर उच्च, साहूकारर साहूकार, नंबर वन लक्ष्मी नारायण को कहाजिबो। शास्त्र देखांती बहुत बड़ प्रलय हला, पुणी नंबर वन श्रीकृष्ण सागर रे अस्वस्थ पत्र रे भासी भासी आसिले। एबे तुमे कौन कहिबो? नंबर वन हेले एही श्रीकृष्ण, जहां को ही श्याम सुंदर कहा जाए। शास्त्र रे देखाई छंती श्रीकृष्ण आंगूठी चुचुमी चुचुमी आसिले। पिला तो गर्भरे ही रही थाए, तेनो प्रथमे प्रथमे ज्ञान सागरं कठारु उत्तमरु उत्तम पुरुष श्रीकृष्ण बाहरले। ज्ञान सागरंक द्वारा स्वर्गर स्थापना हेउछि। एथिरे नंबर वन पुरुषोत्तम हेउछंती एही श्रीकृष्ण, एवं ये हेले ज्ञानर सागर, पानीर नुहे। वास्तवरे प्रलय मध्य हेउ नाही। केतेक नुआ नुआ संतान आसुथिबारु बाबांको पुणि पुरुणा पॉइंटसर पुनरावृत्ति करबाक पड़ुछि। सत्ययुग त्रेता द्वापरर कलिजुग एही चारि युग त रहिछि। पंचम पुणि पुरुषोत्तम संगम युग। एही युगरे मनुष्य परिवर्तन हेउछन्ति, कनिष्ठरु सर्वोत्तम हेउछन्ति। जेपरि शिव बाबांकु मध्य पुरुषोत्तम अर्थात सर्वोत्तम कहुछंती ना, से हेउछंती परम आत्मा परमात्मा। पुणि पुरुष मानंक मध्यरे उत्तम हेउछंती एही लक्ष्मी नारायण। यहांकु एही परी किए करिछंती, ए कथा तुमे माने ही जानिछो। पिला माने मध्य बुझुछंती एही समय रे आमे एही परी हेबा पाई पुरुषार्थ करू। पुरुषार्थ कौनसी बहुत बड़ नुहे, बहुत साधारण अटे। ଅବଳା କୁବ୍ଜା ମାନେ ବି ଶିଖୁଛନ୍ତି, ଯେଉଁମାନେ କିଛି ହେଲେ ଲେଖା ପଢା ଜାଣିନାହାନ୍ତି ସେମାନଙ୍କ ପାଇଁ କେତେ ସହଜ କରି ବୁଝାଯାଉଛି। ଦେଖ, ଅହମ୍ମଦାବାଦର ଜଣେ ସାଧୁ କହିଲେ ଯେ କିଛି ଖିଆପିଆ କରୁନାହିଁ। ଆଚ୍ଛା, ଯଦି କେହି ସାରା ଜୀବନ ଖିଆପିଆ ନ କରୁଛନ୍ତି ପୁଣି କଣ ହେଲା? ପ୍ରାପ୍ତି ତ କିଛି ହେଲା ନାହିଁ ନା। ବୃକ୍ଷକୁ ମଧ୍ୟ ଖାଦ୍ୟ ମିଳୁଛି ନା, ସ୍ୱତଃ ଖତ ପାଣି ଆଦି ତାକୁ ମିଳୁଛି, ଯାହାଦ୍ୱାରା ବୃକ୍ଷର ବୃଦ୍ଧି ହେଉଛି। ସେ ମଧ୍ୟ କୌଣସି ରିଧି ସିଦ୍ଧି ପାଇଥିବେ। ଏହିପରି ବହୁତ ଅଛନ୍ତି ଯିଏକି ନିଆଁ ଅଥବା ପାଣି ଉପରେ ଚାଲୁଛନ୍ତି। ଏହାଦ୍ୱାରା ଲାଭ କଣ? ତୁମର ତ ଏହି ସହଜ ରାଜଯୋଗ ଦ୍ୱାରା ଜନ୍ମ ଜନ୍ମାନ୍ତରର ଫାଇଦା ରହିଛି। ତୁମକୁ ମୁଁ ଜନ୍ମ ଜନ୍ମାନ୍ତର ପାଇଁ ଦୁଃଖୀରୁ ଦୁଃଖୀ କରାଉଛି। ବାବା କହୁଛନ୍ତି ପିଲାମାନେ ଡ୍ରାମା ଅନୁସାରେ ମୁଁ ତୁମକୁ ଗୁହ କଥା ଶୁଣାଉଛି। ଯେପରି ବାବା ବୁଝାଉଛନ୍ତି ଯେ ଶିବ ଏବଂ ଶଙ୍କରଙ୍କୁ କାହିଁକି ମିଶାଇ ଦେଇଛ, ଶଙ୍କରଙ୍କର ତ ଏହି ସୃଷ୍ଟିରେ ପାର୍ଟ ହିଁ ନାହିଁ। ଶିବ ବ୍ରହ୍ମା ବିଷ୍ଣୁଙ୍କର ପାର୍ଟ ରହିଛି, ବ୍ରହ୍ମା ଏବଂ ବିଷ୍ଣୁଙ୍କର ଅଲରାଉଣ୍ଡ ପାର୍ଟ ରହିଛି, ଶିବ ବାବାଙ୍କର ମଧ୍ୟ ଏହି ସମୟରେ ପାର୍ଟ ରହିଛି, ଯିଏକି ଆସି ଜ୍ଞାନ ଦେଉଛନ୍ତି ପୁଣି ନିର୍ବାଣ ଧାମକୁ ଚାଲି ଯାଉଛନ୍ତି। ପିଲାମାନଙ୍କୁ ସମ୍ପତ୍ତି ଦେଇ ନିଜେ ବାନପ୍ରସ୍ଥକୁ ଚାଲି ଯାଉଛନ୍ତି। ବାନପ୍ରସ୍ଥି ହେବା ଅର୍ଥାତ୍ ଗୁରୁଙ୍କ ଦ୍ୱାରା ବାଣୀରୁ ଉର୍ଦ୍ଧକୁ ଯିବାର ପୁରୁଷାର୍ଥ କରିବା। କିନ୍ତୁ ଘରକୁ କେହି ଫେରି ଯାଇପାରିବେ ନାହିଁ, କାହିଁକି ନା ବିକାରୀ ଭ୍ରଷ୍ଟାଚାରୀ ଅଟନ୍ତି। ବିକାର ଦ୍ୱାରା ସମସ୍ତଙ୍କର ଜନ୍ମ ହେଉଛି। ଏଇ ଲକ୍ଷ୍ମୀ ନାରାୟଣ ନିର୍ବିକାରୀ ଅଟନ୍ତି, ସେମାନଙ୍କର ବିକାର ଦ୍ୱାରା ଜନ୍ମ ହେଉନାହିଁ। ସେଥିପାଇଁ ଶ୍ରେଷ୍ଠାଚାରୀ କହୁଛନ୍ତି କୁମାରୀମାନେ ନିର୍ବିକାରୀ ଅଟନ୍ତି, ସେଥିପାଇଁ ତାଙ୍କ ସମ୍ମୁଖରେ ମୁଣ୍ଡ ନୁଆଇଥାନ୍ତି। ତେଣୁ ବାବା ବୁଝାଇଛନ୍ତି ଯେ ଏଠାରେ ଶଙ୍କରଙ୍କର କୌଣସି ପାଠ ହିଁ ନାହିଁ, ବାକି ପ୍ରଜାପିତା ବ୍ରହ୍ମା ତ ନିଶ୍ଚୟ ପ୍ରଜାମାନଙ୍କର ପିତା ହେଲେ ନା। ଶିବ ବାବାଙ୍କୁ ତ ଆତ୍ମାମାନଙ୍କର ପିତା ବୋଲି କୁହାଯିବ, ସେ ହେଉଛନ୍ତି ଅବିନାଶୀ ପିତା। ଏହି ଗୁହ କଥାକୁ ଭଲ ଭାବରେ ଧାରଣ କରିବାକୁ ହେବ। ବଡ ବଡ଼ ଫିଲୋସଫର ମାନଙ୍କୁ ବହୁତ ଉପାଧି ମିଳିଥାଏ, ଶ୍ରୀ ଶ୍ରୀ 108 ଉପାଧି ମଧ୍ୟ ବିଦ୍ୱାନ ମାନଙ୍କୁ ମିଳିଥାଏ, ବନାରସ କଲେଜରୁ ପାସ୍ କରି ଉପାଧି ନେଇ ଆସୁଛନ୍ତି। ବାବା ସେଥିପାଇଁ ଗୁପ୍ତାଜୀଙ୍କୁ ବନାରସ ପଠାଇଥିଲେ ଯେ ସେମାନଙ୍କୁ ଯାଇ ବୁଝାଅ କି ବାବାଙ୍କର ଉପାଧିକୁ ମଧ୍ୟ ନିଜ ଉପରେ ରଖି ବସିଛ। ବାବାଙ୍କୁ ଶ୍ରୀ ଶ୍ରୀ 108 ଜଗତ ଗୁରୁ କୁହାଯାଉଛି। ମାଳା ହିଁ 108 ହୋଇଥାଏ, 8 ରତ୍ନର ମଧ୍ୟ ଗାୟନ ରହିଛି। ସେମାନେ ସମ୍ମାନର ସହିତ ପାସ୍ କରୁଛନ୍ତି, ସେଥିପାଇଁ ଭକ୍ତମାନେ ତାଙ୍କର ଜପ କରୁଛନ୍ତି। ପୁଣି ତାଙ୍କ ଠାରୁ କମ 108 ପୂଜା କରୁଛନ୍ତି। ଯଜ୍ଞ ରଚନା କଲେ କେହି 1000, କେହି 10000, 50000, ଲକ୍ଷେ ଶାଳଗ୍ରାମ ମଧ୍ୟ ତିଆରି କରିଥାନ୍ତି, ମାଟିରେ ତିଆରି କରି ପୁଣି ଯଜ୍ଞ ରଚନା କରିଥାନ୍ତି। ଯେତେ ଭଲରୁ ଭଲ ସେଟ୍, ବଡ଼ରୁ ବଡ଼ ସେଟ୍ ହୋଇଥିଲେ ଲକ୍ଷେ ତିଆରି କରିବେ। ବାବା ବୁଝାଇଛନ୍ତି ଯେ ମାଳା ତ ବଡ଼ ଅଟେ ନା, 16108 ମାଳା ତିଆରି କରୁଛନ୍ତି। ଏ କଥା ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି। ତୁମେ ମାନେ ସମସ୍ତେ ବାବାଙ୍କ ସହିତ ଭାରତର ସେବା କରୁଛ, ବାବାଙ୍କର ପୂଜା ହେଉଛି, ତେଣୁ ପିଲାମାନଙ୍କର ମଧ୍ୟ ପୂଜା ହେବା ଦରକାର। ଏ କଥା ଜାଣିନାହାନ୍ତି ଯେ ରୁଦ୍ର ପୂଜା କାହିଁକି ହେଉଛି। ସମସ୍ତେ ତ ଶିବ ବାବାଙ୍କର ସନ୍ତାନ ଅଟନ୍ତି। ଏହି ସମୟରେ ସୃଷ୍ଟିର ଜନସଂଖ୍ୟା କେତେ ରହିଛି? ଏଠାରେ ଥିବା ସମସ୍ତ ଆତ୍ମା ଶିବ ବାବାଙ୍କର ସନ୍ତାନ ଅଟନ୍ତି ନା, କିନ୍ତୁ ସମସ୍ତେ ସହଯୋଗୀ ହେଉନାହାନ୍ତି। ବର୍ତ୍ତମାନ ତୁମେ ଯେତେ ଯୋଗ କରିବ ସେତେ ଶ୍ରେଷ୍ଠ ହେବ। ତୁମେ ପୂଜା ଯୋଗ୍ୟ ହେଉଛ, ଏପରି ଆଉ କାହାର ଶକ୍ତି ନାହିଁ ଯିଏକି କଥା ବୁଝାଇବେ। ସେଥିପାଇଁ କହିଦେଉଛନ୍ତି ଈଶ୍ୱରଙ୍କର ଅନ୍ତ କେହି ହେଲେ ଜାଣିନାହାନ୍ତି। ବାବା ହିଁ ଆସି ବୁଝାଉଛନ୍ତି। ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି। ତେବେ ନିଶ୍ଚୟ ସେ ଜ୍ଞାନ ଦେଉଥିବେ ନା, ପ୍ରେରଣାର କଥା ତ ନାହିଁ। ଭଗବାନ କୌଣସି ପ୍ରେରଣା ଦ୍ଵାରା ବୁଝାଉଛନ୍ତି କି? ତୁମେ ଜାଣିଛ ତାଙ୍କ ପାଖରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ସେହି ଜ୍ଞାନ ସେ ତୁମମାନଙ୍କୁ ଶୁଣାଉଛନ୍ତି। ଏହି ନିଶ୍ଚୟ ତ ରହିଛି, ନିଶ୍ଚୟ ଥାଇ ମଧ୍ୟ ବାବାଙ୍କୁ ଭୁଲି ଯାଉଛନ୍ତି। ବାବାଙ୍କର ସ୍ମୃତି ହିଁ ହେଉଛି ଏହି ପାଠ ପଢ଼ାର ସାରାଂଶ। ଯୁଗର ଯାତ୍ରା ଦ୍ଵାରା କର୍ମାତୀତ ଅବସ୍ଥାକୁ ପାଇବା ପାଇଁ ପରିଶ୍ରମ କରିବାକୁ ପଡୁଛି। ଏଥିରେ ହିଁ ମାୟାର ବିଘ୍ନ ଆସୁଛି, ପାଠ ପଢ଼ାରେ ଏତେ ବିଘ୍ନ ଆସୁନାହିଁ। ଶଙ୍କରଙ୍କ ନିମନ୍ତେ କହନ୍ତି, ଶଙ୍କର ଆଖି ଖୋଲିଲେ ବିନାଶ ହୁଏ। ଏହା କହିବା ମଧ୍ୟ ଠିକ ନୁହେଁ। ବାବା କହୁଛନ୍ତି ନା ମୁଁ ବିନାଶ କରାଉଛି ନା ସେ କରୁଛନ୍ତି। ଏ କଥା ସମ୍ପୂର୍ଣ୍ଣ ଭୁଲ ଅଟେ। ଦେବତାମାନେ କଣ ପାପ କରିବେ କି? ଏବେ ଶିବ ବାବା ବସି ଏହି କଥା ବୁଝାଉଛନ୍ତି। ଆତ୍ମାର ଏହି ଶରୀର ହେଉଛି ରଥ। ପ୍ରତ୍ୟେକ ଆତ୍ମା ନିଜସ୍ୱ ରଥ ଉପରେ ବସିଛନ୍ତି। ବାବା କହୁଛନ୍ତି ମୁଁ ଏହାଙ୍କର ଶରୀରକୁ ଧାର ନେଉଛି, ସେଥିପାଇଁ ମୋର ଜନ୍ମକୁ ଦିବ୍ୟ ଅଲୌକିକ ବୋଲି କୁହାଯାଉଛି। ଏବେ ତୁମର ବୁଦ୍ଧିରେ 84 ଜନ୍ମର ଚକ୍ର ରହିଛି। ଜାଣିଛ ଯେ ଏବେ ଆମେ ଘରକୁ ଯାଉଛୁ, ପୁଣି ସ୍ୱର୍ଗକୁ ଆସିବୁ। ବାବା ବହୁତ ସହଜ କରି ବୁଝାଉଛନ୍ତି। ଏଥିରେ ହାର୍ଟଫେଲ୍ ହେବା ଅନୁଚିତ। କହୁଛନ୍ତି ବାବା ଆମେ ପଢା ଲେଖା ଜାଣିନୁ, ମୁଖରୁ କିଛି ହେଲେ ବାହାରୁ ନାହିଁ, କିନ୍ତୁ ଏପରି ତ ହୁଏ ନାହିଁ। ମୁଖ ତ ନିଶ୍ଚୟ ଚାଲୁଛି, ଖାଇବା ସମୟରେ ମୁଖ ଚାଲୁଛି ନା, ବାଣୀ ବାହାରିବ ନାହିଁ, ଏକଥା ତ ହୋଇପାରିବ ନାହିଁ। ବାବା ବହୁତ ସରଳ କରି ବୁଝାଇଛନ୍ତି। କେହି ମୌନରେ ରହିଲେ ମଧ୍ୟ ଉପରକୁ ଇସାରା କରିଦିଅନ୍ତି ଯେ ତାଙ୍କୁ ମନେ ପକାଅ, ଦୁଃଖ ହର୍ତ୍ତା ସୁଖକର୍ତ୍ତା ସେ ହିଁ ଏକମାତ୍ର ଦାତା ଅଟନ୍ତି। ଭକ୍ତି ମାର୍ଗରେ ମଧ୍ୟ ଦାତା ତ ବର୍ତ୍ତମାନ ସମୟରେ ମଧ୍ୟ ସେ ଦାତା ଅଟନ୍ତି। ପୁଣି ବାନପ୍ରସ୍ଥରେ ଶାନ୍ତି ହିଁ ଶାନ୍ତି ରହିଛି, ପିଲାମାନେ ମଧ୍ୟ ଶାନ୍ତିଧାମରେ ରହୁଛନ୍ତି। ଆତ୍ମାରେ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି ଯାହାକି ଅଭିନୟ କରୁଛି। ବର୍ତ୍ତମାନ ଆମର ପାଠ ହେଉଛି ବିଶ୍ୱକୁ ନୂଆ କରିବା। ତାଙ୍କର ନାମ ବହୁତ ଭଲ, ହେଭେନଲି ଗଡ୍ ଫାଦର। ବାବା ସ୍ୱର୍ଗର ରଚୟିତା ଅଟନ୍ତି ନା, ବାବା କଣ ନରକ ସ୍ୱର୍ଗ ରଚନା କରିବେ କି? ପୁରୁଣା ଦୁନିଆ ହିଁ ରଚନା କରନ୍ତି କି? ଘର ସର୍ବଦା ନୂଆ ତିଆରି କରାଯାଇଥାଏ। ଶିବ ବାବା ବ୍ରହ୍ମାଙ୍କ ଦ୍ଵାରା ନୂଆ ଦୁନିଆ ରଚନା କରୁଛନ୍ତି। ଏହାଙ୍କୁ ପାଠ ମିଳିଛି ଏ ପୁରୁଣା ଦୁନିଆରେ ଯେଉଁ ମନୁଷ୍ୟମାନେ ରହିଛନ୍ତି ସେମାନେ ସମସ୍ତେ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି। ତୁମେ ଜାଣିଛ ଆମେ ହେଲୁ ଶିବ ବାବାଙ୍କର ସନ୍ତାନ। ଏବେ ଶରୀର ଧାରି ପ୍ରଜାପିତା ବ୍ରହ୍ମାଙ୍କର ପୁଷ୍ୟ ସନ୍ତାନ ହୋଇଛୁ। ରଚୟିତା ଶିବ ବାବା ଆମକୁ ଜ୍ଞାନ ଶୁଣାଉଛନ୍ତି, ଯିଏକି ନିଜ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି। ଏହିପରି ହେବା ହିଁ ତୁମର ଲକ୍ଷ୍ୟ ଅଟେ। ମନୁଷ୍ୟମାନଙ୍କୁ ଦେଖ, କେତେ ଖର୍ଚ୍ଚ କରି ମାର୍ବଲର ମୂର୍ତ୍ତି ତିଆରି କରୁଛନ୍ତି। ଏହା ହେଉଛି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ୱାର୍ଲ୍ଡ ୟୁନିଭର୍ସିଟି, ଯାହା ମାଧ୍ୟମରେ ସାରା ୟୁନିଭର୍ସକୁ ପରିବର୍ତ୍ତନ କରାଯାଉଛି। ସେମାନଙ୍କର ସବୁ ଆସୁରୀ ଚରିତ୍ର ରହିଛି। ସେମାନେ ସମସ୍ତଙ୍କୁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଉଛନ୍ତି। ଏହା ଈଶ୍ୱରୀୟ ୟୁନିଭର୍ସିଟି ଅଟେ। ଏହା କେବଳ ଗୋଟିଏ ହିଁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଯାହାକୁ ସ୍ୱୟଂ ଈଶ୍ୱର ଆସି ଖୋଲୁଛନ୍ତି, ଯାହାଦ୍ୱାରା ସାରା ବିଶ୍ୱର କଲ୍ୟାଣ ହେଉଛି। ତୁମମାନଙ୍କୁ ଏବେ ଭୁଲ ଏବଂ ଠିକ୍ର ଜ୍ଞାନ ମିଳୁଛି। କୌଣସି ମନୁଷ୍ୟ ନାହାନ୍ତି ଯିଏକି ଏକଥା ବୁଝୁଥିବେ। ବାବା ହିଁ ରାଇଟିୟସ୍ ଅଟନ୍ତି, ଯିଏକି ଭୁଲ ଠିକ୍ ବୁଝାଇଥାନ୍ତି, ଯାହାଙ୍କୁ ସତ୍ୟ ବୋଲି କୁହାଯାଉଛି। ବାବା ହିଁ ଆସି ପ୍ରତ୍ୟେକଙ୍କୁ ରାଇଟିୟସ୍ ଅର୍ଥାତ୍ ସଦାଚାରୀ କରୁଛନ୍ତି। ରାଇଟିୟସ୍ ହେଲେ ପୁଣି ମୁକ୍ତିକୁ ଯାଇ ଜୀବନ ମୁକ୍ତିକୁ ଆସିବ। ଡ୍ରାମାକୁ ମଧ୍ୟ ତୁମେମାନେ ଜାଣିଛ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନୟ କରିବା ପାଇଁ କ୍ରମାନ୍ୱୟରେ ଆସୁଛନ୍ତି। ଏ ଖେଳ ଅନବରତ ଚାଲୁଛି, ଡ୍ରାମା ସୁଟ୍ ହୋଇ ଚାଲିବ। ଡ୍ରାମା ଏହା ସର୍ବଦା ନୂଆ ଅଟେ। ଏହି ଡ୍ରାମା କେବେ ପୁରୁଣା ହେଉନାହିଁ। ଆଉ ସବୁ ନାଟକ ଆଦି ବିନାଶ ହୋଇଯାଉଛି, ଏହା ବେହଦର ଅବିନାଶୀ ଡ୍ରାମା ଅଟେ। ଏଥିରେ ସବୁ ଅବିନାଶୀ ପାର୍ଟ ଧରି ରହିଛନ୍ତି। ଅବିନାଶୀ ଖେଳ ଅଥବା ଷ୍ଟେଜ୍ ଦେଖ କେତେ ବିଶାଳ। ବାବା ଆସି ପୁରୁଣା ସୃଷ୍ଟିକୁ ପୁଣି ନୂଆ କରୁଛନ୍ତି। ଏବେ ସବୁ ସବୁର ତୁମକୁ ସାକ୍ଷାତକାର ହେବ। ସେହି ସମୟରେ ଯେତେ ନିକଟତର ହୋଇ ଆସିବ ସେତେ ତୁମେ ଖୁସି ହେବ, ସାକ୍ଷାତକାର କରିବ। କୁହାଯିବ କୁହାଯିବ ଏବେ ପାଠ ପୁରା ହେଲା, ଡ୍ରାମାର ପୁଣି ପୁନରାବୃତ୍ତି ହେବ, ପୁଣି ନୂଆ କରି ଅଭିନୟ କରିବ, ଯାହା କଳ୍ପ ପୂର୍ବରୁ କରିଥିଲ ଏଥିରେ ଟିକିଏ ହେଲେ ଫରକ ହୋଇପାରିବ ନାହିଁ। ସେଥିପାଇଁ ଯେତେ ଦୂର ସମ୍ଭବ ତୁମେ ସନ୍ତାନ ମାନଙ୍କୁ ଉଚ୍ଚ ପଦ ପାଇବା ଦରକାର। ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ, ଏଥିରେ ଝାଉଁଳି ପଡିବା ଉଚିତ ନୁହେଁ। ଡ୍ରାମାରେ ଯାହା କରାଇବାର ଥିବ ତାହା କରାଇବ, ଏ କଥା କହିବା ମଧ୍ୟ ଭୁଲ ଅଟେ। ଆମକୁ ତ ପୁରୁଷାର୍ଥ କରିବାକୁ ହିଁ ପଡିବ। ଆଚ୍ଛା ମିଠା ମିଠା ଟିକିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ପାଠ ପଢାର ସାରାଂଶକୁ ବୁଦ୍ଧିରେ ରଖି ଯୁଗର ଯାତ୍ରା ଦ୍ୱାରା କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। ଉଚ୍ଚ ବା ପୂଜନୀୟ ହେବା ପାଇଁ ବାବାଙ୍କର ପୁରା ପୁରା ସହଯୋଗୀ ହେବାକୁ ପଡିବ। ଦୁଇ ନମ୍ବର, ସତ୍ୟ ପିତାଙ୍କ ଦ୍ୱାରା ଭୁଲ ଠିକ୍ର ଯେଉଁ ଜ୍ଞାନ ମିଳିଛି ତାହାଦ୍ୱାରା ନ୍ୟାୟସଙ୍ଗତ କର୍ମ କରି ଜୀବନ ବନ୍ଧନରୁ ମୁକ୍ତ ହେବାକୁ ପଡିବ। ମୁକ୍ତି ଏବଂ ଜୀବନ ମୁକ୍ତିର ସମ୍ପତ୍ତି ନେବାକୁ ହେବ। ବରଦାନ ପରସ୍ପର ଭିତରେ ସ୍ନେହର ଆଦାନ ପ୍ରଦାନ ଦ୍ୱାରା ସମସ୍ତଙ୍କୁ ସହଯୋଗୀ କରାଉଥିବା ସଫଳତା ମୂରତ ଭବ। ଏବେ ଜ୍ଞାନର ଆଦାନ ପ୍ରଦାନ କରିବାର ସମୟ ବିତିଗଲାଣି, ଏବେ ସ୍ନେହର ଆଦାନ ପ୍ରଦାନ କର। ଯିଏ ବି ତୁମ ସମ୍ମୁଖକୁ ଆସୁଛି ବା ସମ୍ବନ୍ଧରେ ଆସୁଛି ତାକୁ ସ୍ନେହ ଦିଅ ଏବଂ ନିଅ। ଏହାକୁ ହିଁ କୁହାଯାଏ ସମସ୍ତଙ୍କର ସ୍ନେହୀ ବା ପ୍ରିୟ ହେବା। ज्ञानर दान अज्ञानी आत्मा मानंकु कर किंतु ब्राह्मण परिवार रे एही दानर महादानी हो संकल्प रे मध्य कहा प्रति स्नेह व्यतीत अन्य किछि भी संकल्प उत्पन्न न हो जेते बे समस्तंक प्रति स्नेह आसी जीव तेबे स्नेहर प्रतिदान हला सहयोग एवं सहयोगर फल स्वरूप सफलता प्राप्त होई थाए लोगान गोटे सेकेंड रे व्यर्थ संकल्प रे फुल स्टॉप लगाइ दियो एहाई हेउछि तीव्र पुरुषार्थ अव्यक्त इशारा निज प्रति एवं समस्तंक प्रति निजर संकल्प द्वारा जुगर शक्ति को प्रयोग कर जुगर मानसिक सेवा अविनाश सेवा अटे जेते जेते तुमे संकल्प द्वारा पानी द्वारा निजे सैंपल हेब तेबे सैंपल को देखी समस्ते स्वतः ही आकर्षित हेबे एथिपाई केवल दृढ़ संकल्प रख ताहेले सहजरे सेवा हुई चलिबो यदि बाणी द्वारा सेवा करिवा पई समय नाही ते वृत्ति द्वारा बा मानसिक सेवा द्वारा परिवर्तन करिवा पई समत अछि ना एबे सेवा व्यतीत अन्य केउ थिरे भी समय नष्ट करिवार नाही तेनो निरंतर जुगी निरंतर सेवाधारी हो यदि मानसिक सेवा बा संकल्प द्वारा सेवा करिबा जणा नाही तेबे निज र संपर्क द्वारा निजर चाली चलन द्वारा मध्य सेवा करि परिबो मातेश्वरींकर अमूल्य महावाक्य मुक्ति एवं मोक्ष आजिकाली मनुष्य मुक्ति को ही मोक्ष बोली कहउछंती से माने भावुछंती जे माने मुक्ति को प्राप्त करुछंती से माने जन्म मरण रो मुक्ति पाई जाउछंती से माने तो जन्म मरण रे न आसीबा को ही उच्च पद बोली भावुछंती ताहा को प्रारब्ध बोली मानुछंती जीवन मुक्ति बोली तांको कहउछंती जे माने जीवन रे थाई भल कर्म करुछंती जे परके धर्मात्मा मनुष्य से माने जीवन मुक्त अवस्था बोली भावुछंती बाकी कर्म बंधन रु मुक्त होई जीवा एहार अर्थ को तो कुटी करू केही जने जने ही बुझी पारंती तेबे एहा हेउछि सेमानंकर निजस्व मत किंतु आमे माने तो पिता परमात्मांक द्वारा सबु किछि जानी गले जे पर्यंत मनुष्य प्रथमे विकारी कर्म बंधन रु मुक्त न होइछंती से पर्यंत आदि मध्य अंत दुखरु मुक्त होई पारिबे नाही तेनो एथिरु मुक्त हेबा एहा मध्य एक स्तर सेहि स्तर को पिता परमात्मा ही पहुंचाई पारिबे कारण मुक्ति जीवन मुक्ति दाता हेउछंती से जे की गोटिए समय रे ही आसी समस्तंको मुक्ति जीवन मुक्ति देउछंती बाकी परमात्मा अनेक थर आसंती नाही ना अनेक अवतार धारण करंती ओम शांति।